ଓମ୍ ଶାନ୍ତି। 30/3/2026 ପ୍ରାତଃ ମୁରଲୀ। ଆଜି ବାବା କହୁଛନ୍ତି ମିଠେ ବଚ୍ଚେ। ଶିବ ବାବାଙ୍କ ଦ୍ୱାରା ରଚନା କରାଯାଇଥିବା ଏହି ରୁଦ୍ର ଯଜ୍ଞର ତୁମକୁ ବହୁତ ବହୁତ ଧ୍ୟାନ ରଖିବାକୁ ପଡ଼ିବ। ଏହା ସ୍ୱରାଜ୍ୟ ପ୍ରାପ୍ତ କରିବାର ଅବିନାଶୀ ଯଜ୍ଞ ଅଟେ। ପ୍ରଶ୍ନ, କେଉଁ ପିଲାମାନଙ୍କ ଭିତରେ ଏହି ରୁଦ୍ର ଯଜ୍ଞ ପ୍ରତି ସମ୍ମାନ ରହିଥାଏ? ଉତ୍ତର, ଯେଉଁମାନେ ଏହାର ବିଶେଷତାକୁ ଜାଣିଛନ୍ତି। ତୁମକୁ ଜଣାଅଛି ଯେ ଏହି ରୁଦ୍ର ଯଜ୍ଞ ଦ୍ୱାରା ଆମେ କଉଡ଼ିରୁ ହୀରା ସମାନ ହେଉଛୁ। ଏଥିରେ ସାରା ପୁରୁଣା ଦୁନିଆ ସ୍ୱାହା ହୋଇଯିବ। ଏହି ପୁରୁଣା ଶରୀରକୁ ମଧ୍ୟ ସ୍ୱାହା କରିବାକୁ ହେବ। ତେଣୁ ତୁମମାନଙ୍କ ଦ୍ୱାରା ବର୍ତ୍ତମାନ ସେଭଳି କୌଣସି ବେନିୟମ କାର୍ଯ୍ୟ ନ ହେଉ ଯାହାଦ୍ୱାରା ଯଜ୍ଞରେ ବିଘ୍ନ ପଡ଼ିବ। ଯେତେବେଳେ ଯଜ୍ଞ ପ୍ରତି ତୁମର ଏହିଭଳି ଧ୍ୟାନ ରହିବ, ସେତେବେଳେ ହିଁ ତୁମେ ଯଜ୍ଞର ସମ୍ମାନ ରଖିପାରିବ। ଗୀତ, ମାତା ଓ ମାତା ତୁହେ ସବ୍କି ଭାଗ୍ୟ ବିଧାତା। ଓମ୍ ଶାନ୍ତି। ପିଲାମାନେ ଗୀତ ଶୁଣିଲେ। ଯେଉଁମାନେ ଏହି କବିତା ସବୁ ରଚନା କରିଛନ୍ତି ସେମାନେ ତ ବେଚରା ମାତାମାନଙ୍କୁ ଜାଣି ହିଁ ନାହାନ୍ତି, କେବଳ ନାମ ଶୁଣିଛନ୍ତି, ଜଗତ ଅମ୍ବା। କିନ୍ତୁ ସେ କିଏ ଥିଲେ, କ'ଣ କରି ଯାଇଛନ୍ତି, ଏକଥା କେବଳ ତୁମମାନଙ୍କ ବ୍ୟତୀତ ଆଉ କେହି ଜାଣିନାହାନ୍ତି। ଯଦି ଜଗତ ଅମ୍ବା ଅର୍ଥାତ୍ ଜଗତ ମାତାଙ୍କର ଗାୟନ ଅଛି, ତେବେ ନିଶ୍ଚିତ ଜଗତ ପିତାଙ୍କର ମଧ୍ୟ ଗାୟନ ଥିବ। ଯଦି ବ୍ରହ୍ମାକୁମାରୀମାନେ ଅଛନ୍ତି, ତେବେ ବ୍ରହ୍ମାକୁମାର ମଧ୍ୟ ଥିବେ। ଯେଉଁମାନେ ଜଗତ ଅମ୍ବାଙ୍କ ପାଖକୁ ଯାଉଛନ୍ତି, ସେମାନଙ୍କ ବୁଦ୍ଧିରେ ଏହି ଜ୍ଞାନ ନାହିଁ, କେବଳ ତାଙ୍କର ମୂର୍ତ୍ତିକୁ ପୂଜା କରୁଛନ୍ତି, ଦେବୀମାନଙ୍କ ପାଖକୁ ଯାଇ ଭିକ ମାଗୁଛନ୍ତି। ତେବେ ଏହା ହେଉଛି ରାଜସ୍ୱ ଅଶ୍ୱମେଧ ଅବିନାଶୀ ରୁଦ୍ର ଜ୍ଞାନ ଯଜ୍ଞ। ଏହାର ରଚୟିତା ହେଲେ ସ୍ୱୟଂ ମାତ ପିତା ଅର୍ଥାତ୍ ବ୍ରହ୍ମା ବାବା ଓ ଶିବ ବାବା। ତତ୍ତ୍ୱମ୍ ତୁମେମାନେ ମଧ୍ୟ ଯଜ୍ଞର ରଚୟିତା ଅଟ। ତୁମମାନଙ୍କୁ ଏହି ଯଜ୍ଞର ବହୁତ ଦାୟିତ୍ୱ ନେବାକୁ ହେବ। ତୁମର ଏହି ଯଜ୍ଞ ପ୍ରତି ବହୁତ ଆଦର ରହିବା ଦରକାର। ଏହି ଆବୁ ହେଲା ତୁମର ମୁଖ୍ୟାଳୟ। ଏହାର ଆହୁରି ମଧ୍ୟ ଶାଖାମାନ ରହିଛି। ମମା ବାବା ଓ ତୁମେ ପିଲାମାନେ ଏହି ଯଜ୍ଞ ଦ୍ୱାରା ନିଜର ଭବିଷ୍ୟତକୁ ଶ୍ରେଷ୍ଠ କରୁଛ। ତେବେ ଏହିଭଳି ଯଜ୍ଞର ଦାୟିତ୍ୱ ବହନ କରିବା ସହିତ ଏହାର କେତେ ଆଦର ମଧ୍ୟ କରିବା ଦରକାର। ଏହି ଯଜ୍ଞ ପ୍ରତି ବହୁତ ସ୍ନେହ ରହିବା ଦରକାର। ଏହା ଆମର ମମା ଅର୍ଥାତ୍ ଜଗଦମ୍ବାଙ୍କ ଯଜ୍ଞ, ମମା ବାବାଙ୍କର ଯଜ୍ଞ ଅର୍ଥାତ୍ ଆମର ଯଜ୍ଞ। ଏହି ଯଜ୍ଞର ବୃଦ୍ଧି କରିବାକୁ ହେବ, ଯେପରି ଏଠାକୁ ସମସ୍ତେ ଆସି ନିଜର ପିତାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ନେଇପାରିବେ। କେହି ଯଦି ନିଜେ ନେଇପାରୁନାହାନ୍ତି, ନିଜର ସମୟ ନାହିଁ, ତେବେ ଅନ୍ୟମାନଙ୍କୁ ମଧ୍ୟ ନିମନ୍ତ୍ରଣ ଦେବା ଦରକାର। ଏହାର ନାମ ହେଉଛି ରାଜସ୍ୱ ଅଶ୍ୱମେଧ ଜ୍ଞାନ ଯଜ୍ଞ, ଯେଉଁଠାରୁ ସତ୍ୟଯୁଗୀ ସ୍ୱରାଜ୍ୟ ମିଳିଥାଏ। ଏହି ଯଜ୍ଞରେ ପୁରୁଣା ଶରୀରକୁ ମଧ୍ୟ ସ୍ୱାହା କରିବାକୁ ପଡ଼ିବ, ଅର୍ଥାତ୍ ସମ୍ପୂର୍ଣ୍ଣ ରୂପେ ବାବାଙ୍କର ହେବାକୁ ପଡ଼ିବ। ଏହି ଯଜ୍ଞ କୌଣସି ଘର ନୁହେଁ, ଏହା ତ ସାରା ବିଶ୍ୱର କଥା। ଯେଉଁ ଯଜ୍ଞରେ ସାରା ବିଶ୍ୱ ସ୍ୱାହା ହୋଇଯିବ, ଆଗକୁ ଗଲେ ତୁମେ ଦେଖିବ ଏହି ଯଜ୍ଞର କେତେ ଆଦର ସମ୍ମାନ ହେବ। ଏଠାରେ କିନ୍ତୁ ବହୁତ ପିଲାଙ୍କର ଯଜ୍ଞ ପ୍ରତି ସେତିକି ସମ୍ମାନ ନାହିଁ। ଏମାନେ ସମସ୍ତେ ଯଜ୍ଞବତ୍ସ ଅର୍ଥାତ୍ ଯଜ୍ଞରେ ରହୁଥିବା ସନ୍ତାନ ଅଟନ୍ତି। ଦିନକୁ ଦିନ ଅଧିକରୁ ଅଧିକ ସନ୍ତାନ ଜନ୍ମ ହୋଇ ଚାଲିଛନ୍ତି, ଅର୍ଥାତ୍ ଅନେକ ଏଠାକୁ ଆସୁଛନ୍ତି। ତେବେ ଏହି ଯଜ୍ଞର କେତେ ସମ୍ମାନ ରଖିବା ଦରକାର। କିନ୍ତୁ ବହୁତ ପିଲା ଏଭଳି ଅଛନ୍ତି ଯାହାଙ୍କର ଯଜ୍ଞ ପ୍ରତି ଆଦର ହିଁ ନାହିଁ। ଏହା କେତେ ବଡ଼ ଯଜ୍ଞ, ଯାହାଦ୍ୱାରା ମନୁଷ୍ୟ କଉଡ଼ିରୁ ହୀରାତୁଲ୍ୟ ଏବଂ ଭ୍ରଷ୍ଟାଚାରୀରୁ ଶ୍ରେଷ୍ଠାଚାରୀ ହେଉଛନ୍ତି। ସେଥିପାଇଁ ବାବା କହୁଛନ୍ତି, ଯାହା ବି ହେଉ ଯଜ୍ଞ ରଚନା କରିଚାଲ, ଅର୍ଥାତ୍ ନୂଆ ନୂଆ ସେଣ୍ଟର ଖୋଲ। ଯଦି ଜଣେ ବି ଶ୍ରେଷ୍ଠାଚାରୀ ହୋଇଗଲା, ତେବେ ଅହୋ ସୌଭାଗ୍ୟ। ଦୁନିଆରେ ଏତେ ଲକ୍ଷ ଲକ୍ଷ ମନ୍ଦିର ସବୁ ରହିଛି, କିନ୍ତୁ ସେଠାରେ କେହି ଶ୍ରେଷ୍ଠାଚାରୀ ହେଉନାହାନ୍ତି। ଏଠାରେ ତ କେବଳ ତିନି ପାଦ ଭୂମି ଆବଶ୍ୟକ। ଯଦି କେହି ଆସନ୍ତି, ତେବେ ତାଙ୍କର ଜୀବନ ଏକଦମ ସୁଧୁରିଯିବ। ତେଣୁ ଏହି ଯଜ୍ଞର କେତେ ସମ୍ମାନ ରଖିବା ଦରକାର। ବାବାଙ୍କୁ ଅନେକ ସନ୍ତାନ ଚିଠି ଲେଖୁଛନ୍ତି, ବାବା ମୁଁ ନିଜ ଘରେ ପାଠଶାଳା ଖୋଲିବି। ଆଚ୍ଛା ବଚେ, ଖୁସିରେ ଯଜ୍ଞ ଭୂମି ଅର୍ଥାତ୍ ପାଠଶାଳା କର, କାହାର ନା କାହାର କଲ୍ୟାଣ ହୋଇଯିବ। ଏହି ଯଜ୍ଞର ବହୁତ ମହିମା ରହିଛି। ଏହା ଯଜ୍ଞ ଭୂମି ଅଟେ, ଯେଉଁଠାରେ କନ୍ୟାମାନେ ଅନ୍ୟର କଲ୍ୟାଣ କରି ଚାଲିଛନ୍ତି। ଏହିଭଳି ଯଜ୍ଞର ବହୁତ ସମ୍ମାନ ହେବା ଉଚିତ। କିନ୍ତୁ ଏ ବିଷୟରେ ପୁରା ଜ୍ଞାନ ନଥିବା କାରଣରୁ ସେତିକି ସମ୍ମାନ ନାହିଁ। ଏମିତି ବହୁତ ଅଛନ୍ତି ଯେଉଁମାନେ ଯଜ୍ଞରେ ବିଘ୍ନ ପକାଉଛନ୍ତି। ଏହା ଶିବ ବାବାଙ୍କର ଯଜ୍ଞ ଅଟେ। ତେବେ ମାତା ପିତା ଅର୍ଥାତ୍ ବ୍ରହ୍ମା ବାବା ଏବଂ ଶିବ ବାବା ଏକାଠି ଅଛନ୍ତି, ତେବେ ଏହି ମମା ବାବାଙ୍କ ଠାରୁ ତ କିଛି ବି ମିଳୁନାହିଁ। ଅବିନାଶୀ ପିତା ବା ଶିବ ବାବାଙ୍କ ଠାରୁ ହିଁ ସବୁକିଛି ମିଳୁଛି। ସେ ହେଉଛନ୍ତି ଜଣେ ମମା ବାବାଙ୍କର ଶରୀର ଅଛି, ନିରାକାରଙ୍କର ତ ଶରୀର ନାହିଁ। ତେଣୁ ବାବା କହୁଛନ୍ତି ଯେ ବ୍ରହ୍ମାଙ୍କର ମଧ୍ୟ ଚେଲା ହୁଅ ନାହିଁ, କେବଳ ମୋତେ ମନେ ପକାଅ। ଏହି ବାବା ମଧ୍ୟ ମୋତେ ମନେ ପକାଉଛନ୍ତି, ଚିତ୍ରରେ ମଧ୍ୟ ଦେଖାଇଛନ୍ତି। ରାମ, କୃଷ୍ଣ, ବ୍ରହ୍ମା ଆଦି ସମସ୍ତେ ତାଙ୍କୁ ହିଁ ମନେ ପକାଉଛନ୍ତି, କିନ୍ତୁ ବାସ୍ତବରେ ଏଭଳି କିଛି ନୁହେଁ। ସତ୍ୟଯୁଗରେ ତ କେହି ଭଗବାନଙ୍କୁ ମନେ ପକାନ୍ତି ନାହିଁ, କାରଣ ତାଙ୍କୁ ପ୍ରାରବ୍ଧ ମିଳିଯାଇଥାଏ। ତେଣୁ ଆଉ ମନେ ପକାଇବାର ଆବଶ୍ୟକତା ହିଁ ନଥାଏ। ଆମେ ପତିତ ହୋଇଯାଇଛୁ, ତେଣୁ ଆମକୁ ହିଁ ପବିତ୍ର ହେବା ପାଇଁ ସ୍ମରଣ କରିବା ଦରକାର ପଡ଼ୁଛି। ସବୁ ମହିମା ତ ଜଣଙ୍କର ହିଁ ଅଟେ। ଶିବ ବାବାଙ୍କ ପ୍ରତି ସମର୍ପିତ ହେବା କାରଣରୁ ହିଁ ବ୍ରହ୍ମାଙ୍କୁ ସମ୍ମାନ ମିଳୁଛି। ତୁମମାନଙ୍କୁ କୌଣସି ବି ଦେହଧାରୀଙ୍କୁ ସ୍ମରଣ କରିବା ଉଚିତ ନୁହେଁ। ଦେହଧାରୀଙ୍କ ବା ବ୍ରହ୍ମାଙ୍କ ଦ୍ୱାରା ହିଁ ତୁମମାନଙ୍କୁ ତାଙ୍କର ବା ବାବାଙ୍କର ପରିଚୟ ମିଳୁଛି, କିନ୍ତୁ ତୁମକୁ ତାଙ୍କୁ ସ୍ମରଣ କରିବାକୁ ପଡ଼ିବ। ବ୍ରହ୍ମା ବାବା ମଧ୍ୟ ଦେହଧାରୀ ଅଟନ୍ତି, ସେ ସବୁର ପରିଚୟ ଦେଉଛନ୍ତି। କିନ୍ତୁ ବହୁତ ଏଭଳି ନିର୍ବୋଧ ସନ୍ତାନ ଅଛନ୍ତି ଯିଏକି କହିଥାନ୍ତି, ଆମେ ତ ସିଧାସଳଖ ଶିବ ବାବାଙ୍କର ପ୍ରେରଣାରୁ ଜ୍ଞାନ ନେଇପାରିବୁ। ଯଦି ଏଭଳି ହୋଇପାରୁଥାନ୍ତା, ତେବେ ତାଙ୍କୁ ଏହି ରଥରେ ଆସିବାର କ'ଣ ଆବଶ୍ୟକତା ଥିଲା? ଏପରି ମଧ୍ୟ କେତେକ ଅଛନ୍ତି ଯିଏକି ଭାବୁଛନ୍ତି, ଏହି ସାକାର ବାବାଙ୍କ ସହିତ ଆମର କ'ଣ କାମ? ବାବା ତ କହୁଛନ୍ତି ମନ୍ମନା ଭବ, ଅର୍ଥାତ୍ ମୋତେ ମନେ ପକାଅ। କିନ୍ତୁ ସବୁ କଥା ବାବା ୟାଙ୍କ ମାଧ୍ୟମରେ ତ କହୁଛନ୍ତି ନା, ତେଣୁ ଉଭୟଙ୍କର କ୍ରମାନୁସାରେ ରଖିବାକୁ ପଡ଼ିବ। ସମ୍ମାନ ମଧ୍ୟ ସେହିମାନେ ଦେବେ ଯେଉଁମାନେ କ୍ରମାନୁସାରେ ରାଜଗଦିରେ ବସିବାର ଯୋଗ୍ୟ ହୋଇଥିବେ। ମମା ବାବା ପ୍ରଥମେ ରାଜଗଦି ଉପରେ ବସିବେ, ତେଣୁ ତାଙ୍କୁ ଅନୁକରଣ କରିବାକୁ ହେବ। ବହୁତ ପ୍ରଜା ମଧ୍ୟ ରଚନା କରିବାକୁ ହେବ। ପଦ ମଧ୍ୟ ବହୁତ ଉଚ୍ଚ ଅଟେ, ଏଥିରେ ଡରିବାର କୌଣସି କଥା ନାହିଁ। ଯେମିତି କେହି ନୂଆ ଲୋକ ଏରୋପ୍ଲେନରେ ଚଢ଼ିଲେ ଭୟ କରିଥାନ୍ତି, ଆଉ କେହି ତ ଦେଖ ଚନ୍ଦ୍ର ପୃଷ୍ଠକୁ ମଧ୍ୟ ଚାଲି ଯାଉଛନ୍ତି। ତେବେ ଏସବୁ ଅଭ୍ୟାସର କଥା ନା, କିନ୍ତୁ ସେ ସବୁଥିରେ ଲାଭ କିଛି ବି ହେବ ନାହିଁ। ଏକଥା ତୁମେମାନେ ଜାଣିଛ। ସେମାନେ ଭାବୁଛନ୍ତି ଚନ୍ଦ୍ର ପୃଷ୍ଠରେ ମଧ୍ୟ ରାଜଧାନୀ ତିଆରି କରିବୁ, କିନ୍ତୁ ଏସବୁ କିଛି ବି ହେବ ନାହିଁ। ଏବେ ତ ଅଧୋପତନ ହେବାର ଅଛି ନା, ଉତ୍ଥାନ ଏବଂ ପତନକୁ ମଧ୍ୟ ପିଲାମାନେ ଜାଣିଛନ୍ତି। ଏଠାରେ ଏହି ଲକ୍ଷ୍ମୀନାରାୟଣ ରାଜତ୍ୱ କରୁଥିଲେ, ତେଣୁ ସେମାନଙ୍କର ଚିତ୍ର ମଧ୍ୟ ରହିଛି। ବର୍ତ୍ତମାନ ଦେଖ ଭାରତ କେତେ ଗରିବ ହୋଇଯାଇଛି, ଏହା ତ ପ୍ରକୃତ କଥା। ଏକଥା ମଧ୍ୟ ସେମାନେ ନିଜେ ଲେଖିଛନ୍ତି, ତେଣୁ ଏସବୁ ସିଢ଼ି ଚିତ୍ରରେ ଦେଖାଇବା ଦରକାର। ସ୍ୱର୍ଗରେ ତ ହୀରାର ମହଲ ଚମକୁଥିବ, ଏଠାରେ ପୁଣି କଉଡ଼ି ସଦୃଶ ଦେଖାଇବା ଦରକାର। ପୂର୍ବ କାଳରେ କଉଡ଼ିରେ କାରବାର ହେଉଥିଲା, ଗୁରୁଦ୍ୱାରରେ କଉଡ଼ି ରଖୁଥିଲେ। ଏବେ ତ କେହି ପଇସା ମଧ୍ୟ ଦେଉନଥିବେ। ସିଢ଼ି ତ ବହୁତ ଭଲ ଚିତ୍ର, ଏଥିରେ ବହୁତ କିଛି ଲେଖିପାରିବ। ମମା ବାବାଙ୍କ ସହିତ ପିଲାମାନଙ୍କର ଚିତ୍ର ମଧ୍ୟ ଥିବ, ଏବଂ ଉପରେ ଆତ୍ମାମାନଙ୍କର ନିରାକାରୀ ବୃକ୍ଷର ଚିତ୍ର ମଧ୍ୟ ଥିବ। ନୂଆ ନୂଆ ଚିତ୍ର ପ୍ରସ୍ତୁତ ହୋଇଚାଲିବ, ଯାହାଦ୍ୱାରା ବୁଝାଇବା ସହଜ ହେବ। ଭାରତର ପତନ କିପରି ହେଉଛି ଏବଂ ଉତ୍ଥାନ କିପରି ହେଉଛି, ଆମେ ନିରାକାରୀ ଦୁନିଆକୁ ଯାଇ ପୁଣି ସାକାରୀ ଦୁନିଆକୁ ଆସିଛୁ, ଏକଥା ବୁଝାଇବା ବହୁତ ସହଜ। ଯଦି କେହି ବୁଝିପାରୁନାହିଁ, ତେବେ ଜାଣିବାକୁ ହେବ ୟାଙ୍କର ଭାଗ୍ୟରେ ନାହିଁ। ଡ୍ରାମାକୁ ସାକ୍ଷୀ ହୋଇ ଦେଖିବାକୁ ପଡ଼ିଥାଏ। ପିଲାମାନଙ୍କର ଯଜ୍ଞ ପ୍ରତି ବହୁତ ସମ୍ମାନ ରହିବା ଦରକାର। ଯଜ୍ଞର ଗୋଟିଏ ପଇସା ମଧ୍ୟ ବିନା ଅନୁମତିରେ ଉଠାଇବା ବା ମାତା ପିତାଙ୍କର ଅନୁମତି ବିନା କାହାକୁ ଦେବା ମଧ୍ୟ ମହାନ ପାପ। ତୁମେମାନେ ତ ମୋର ସନ୍ତାନ ହୋଇଛ, ଯେତେବେଳେ ଚାହିଁବ କୌଣସି ବି ବସ୍ତୁ ମିଳିପାରିବ, ଅଧିକ ନେଇ ପାଖରେ ରଖିବା କ'ଣ ଦରକାର। ଭାବୁଛନ୍ତି କିଏ ଜଣେ କେତେବେଳେ ମିଳିବ କି ନାହିଁ, ତେଣୁ ଅନେକ ଜିନିଷ ଲୁଚାଇ ରଖିଥାନ୍ତି। ତେବେ ମନକୁ ଘାରିଥାଏ କାହିଁକି ନା ବେନିୟମ କାମ କରିଲେ ନା, ତୁମକୁ ତ ଯେତେବେଳେ ଚାହିଁବ ଜିନିଷ ମିଳିପାରିବ। ବାବା କହିଛନ୍ତି ଶେଷ ସମୟରେ ଅଚାନକ କେହି ବି ଶରୀର ଛାଡ଼ି ଦେଇପାରନ୍ତି, ତେଣୁ ଶେଷ ସମୟରେ ଯେଉଁ ସବୁ ପାପକର୍ମ କରିଥିବ ସେହି କର୍ମ ସବୁ ମନେ ପଡ଼ିବ। ସେଥିପାଇଁ ବାବା ସବୁବେଳେ ବୁଝାଉଛନ୍ତି ଭିତରେ କୌଣସି ଦ୍ୱିଧା ରଖିବା ଉଚିତ ନୁହେଁ। ହୃଦୟ ସ୍ୱଚ୍ଛ ଥିଲେ ଶେଷ ସମୟରେ କୌଣସି କଥା ମନକୁ ଖାଇବ ନାହିଁ। ଯଜ୍ଞରୁ ତ ସବୁକିଛି ମିଳୁଛି। ଏମିତି ଅନେକ ପିଲା ଅଛନ୍ତି ଯେଉଁମାନଙ୍କ ପାଖରେ ବହୁତ ପଇସା ଅଛି, ସେମାନଙ୍କୁ କୁହାଯାଉଛି ଯେତେବେଳେ ଦରକାର ପଡ଼ିବ ସେତେବେଳେ ମାଗି ନେବୁ। କହୁଛନ୍ତି ବାବା କେବେ ବି ଆବଶ୍ୟକ ହେଲେ ମୋତେ କହିବେ। ଯଦିଓ ପବିତ୍ର ରହୁନାହାନ୍ତି, ଖାଦ୍ୟପେୟର ବାରଣ କରିପାରୁନାହାନ୍ତି, କିନ୍ତୁ ବାବାଙ୍କୁ ଏହିଭଳି କଥା ଦେଉଛନ୍ତି, ବାବା ଆମ ପାଖରେ ବହୁତ ପଇସା ଅଛି, ଏମିତି ରହି ରହି ସବୁ ନଷ୍ଟ ହୋଇଯିବ, ମଝିରେ ପୁଣି କେହି ଖାଇଯିବ, ସେଥିପାଇଁ ଯେତେବେଳେ ଦରକାର ମାଗିବେ। ବାବା କହୁଛନ୍ତି ମୁଁ ବି କ'ଣ କରିବି, ଘର ତିଆରି କରିବାର ହେଲେ ଆପେ ଆପେ ସବୁକିଛି ଆସିଯାଉଛି। ତେବେ ବହୁତ ପିଲା ମଧ୍ୟ ନିଜ ନିଜ ଘରେ ରହୁଛନ୍ତି, ଏହିଭଳି ପିଲାମାନେ ମଧ୍ୟ ଉଚ୍ଚ ପଦ ପାଇଯାଇଥାନ୍ତି। ପ୍ରଜାରେ ମଧ୍ୟ କୌଣସି କମ୍ ପଦ ନାହିଁ, ରାଜାମାନଙ୍କ ଠାରୁ ମଧ୍ୟ କେତେକ ସାହୁକାର ଅଧିକ ଧନବାନ ଥାନ୍ତି। ସେଥିପାଇଁ ଭିତରେ ଏଭଳି କୌଣସି ବିଚାର କରିବା ଉଚିତ ନୁହେଁ। ତୁମେ ପ୍ରତିଜ୍ଞା କରିଛ ବାବା ଆପଣ ଯାହା ଖୁଆଇବେ, ପୁଣି ବି ଯଦି ସେହି ଅନୁସାରେ ନ ଚାଲିବ ତେବେ ଦୁର୍ଗତି ହୋଇଯିବ। ବାବା ତ ସଦ୍ଗତି ଦେବା ପାଇଁ ଆସିଛନ୍ତି, ଯଦି ଉଚ୍ଚ ପଦ ନ ପାଇବ ତେବେ ଦୁର୍ଗତି କୁହାଯିବ ନା। ସେଠାରେ ମଧ୍ୟ ବହୁତ ସାହୁକାର ଥାନ୍ତି, କାହାର କମ୍ ପଦ ତ କାହାର ଉଚ୍ଚ ପଦ ରହିବ ନା। ତେବେ ପିଲାମାନଙ୍କୁ ଶ୍ରୀମତ ଅନୁସାରେ ପୁରୁଷାର୍ଥ କରିବା ଦରକାର। କିନ୍ତୁ ମନମତରେ ଚାଲିବା ଦ୍ୱାରା ନିଜକୁ ହିଁ ଧୋକା ଦେଇଥାନ୍ତି। ଏହା ଶିବ ବାବାଙ୍କର ଦ୍ୱାରା ରଚିତ ଜ୍ଞାନଯଜ୍ଞ ଅଟେ। ଏହାର ନାମ ହେଉଛି ରାଜସ୍ୱ ଅଶ୍ୱମେଧ ଅବିନାଶୀ ରୁଦ୍ର ଜ୍ଞାନଯଜ୍ଞ। ଶିବ ବାବା ନିଜେ ଆସି ସ୍ୱରାଜ୍ୟ ଦେଉଛନ୍ତି। ଯଦି କାହାର ଭାଗ୍ୟରେ ହିଁ ନାହିଁ, ନାମ ବିଖ୍ୟାତ ହେବାର ନାହିଁ, ତେଣୁ ତାଙ୍କ ମୁଖରୁ ଭଲ ଭଲ ପଏଣ୍ଟ ବାହାରେ ନାହିଁ। ଯଦି କାହାକୁ ବୁଝାଉ ନାହାନ୍ତି, ତେବେ କୁହାଯିବ ନାମ ବିଖ୍ୟାତ ହେବାରେ ଏବେ ଡେରି ଅଛି। ଯେଉଁ କାରଣରୁ ବୁଝାଇବା ସମୟରେ ମୁଖ୍ୟ ମୁଖ୍ୟ ପଏଣ୍ଟକୁ ଭୁଲି ଯାଉଛନ୍ତି। ଏକଥା ମଧ୍ୟ ବୁଝାଇବା ଦରକାର ଯେ ଏହା ସ୍ୱରାଜ୍ୟ ପ୍ରାପ୍ତ କରିବାର ରାଜସ୍ୱ ଅଶ୍ୱମେଧ ଅବିନାଶୀ ରୁଦ୍ର ଜ୍ଞାନଯଜ୍ଞ ଅଟେ। ଏକଥା ତୁମେମାନେ ବୋର୍ଡ ଉପରେ ମଧ୍ୟ ଲେଖିପାରିବ। ଏହି ଯଜ୍ଞରେ ପୁରୁଣା ଦୁନିଆର ସବୁକିଛି ସ୍ୱାହା ହୋଇଯିବ, ଯାହା ପାଇଁ ଏହି ମହାଭାରତ ଲଢ଼େଇ ଅପେକ୍ଷା କରିଛି। ଯଦି ବିନାଶ ପୂର୍ବରୁ ଏହି ସ୍ୱରାଜ୍ୟ ପଦ ନେବା ପାଇଁ ଚାହୁଁଛ, ତେବେ ଆସି ନିଅ। ବୋର୍ଡ ଉପରେ ତ ବହୁତ କିଛି ଲେଖିପାରିବ, ଏହାର ଲକ୍ଷ୍ୟ ଉଦ୍ଦେଶ୍ୟକୁ ମଧ୍ୟ ଲେଖିଦିଅ। ତଲେ ଲେଖିଦେବା ଦରକାର, ଏଠାରେ ସ୍ୱରାଜ୍ୟ ପଦ ପ୍ରାପ୍ତ ହେଉଛି। ଯେତେ ଦୂର ସମ୍ଭବ ସ୍ପଷ୍ଟ ଭାବରେ ଲେଖିବା ଦରକାର, ଯାହାଦ୍ୱାରା କେହି ବି ପଢ଼ିବା ମାତ୍ରେ ବୁଝିପାରିବ। ବାବା ନିର୍ଦ୍ଦେଶ ଦେଉଛନ୍ତି, ଏହିଭଳି ବୋର୍ଡ ତିଆରି କର। ଏହି ଅକ୍ଷର ସବୁ ନିଶ୍ଚିତ ଭାବରେ ଲେଖ। ସମୟ ଆସିବ, ଏହି ଯଜ୍ଞର ବହୁତ ପ୍ରଭାବ ବିସ୍ତାର ହେବ, ବିଘ୍ନ ତ ବହୁତ ଆସିବ। କୁହାଯାଏ ସତ୍ୟର ନୌକା ହଲିବ, ଝୁଲିବ, କିନ୍ତୁ ବୁଡ଼ିବ ନାହିଁ। କ୍ଷୀର ସାଗରକୁ ଯିବାର ଅଛି, ତେଣୁ ବିଷୟ ସାଗର ସହିତ ମନ ଲଗାଇବା ଉଚିତ ନୁହେଁ। ଯେଉଁମାନେ ଜ୍ଞାନକୁ ଗ୍ରହଣ କରୁନାହାନ୍ତି, ତାଙ୍କ ପଛରେ ପଡ଼ି ନିଜର ସମୟ ନଷ୍ଟ କରିବା ଉଚିତ ନୁହେଁ। ଏହି ଶିକ୍ଷା ତ ବହୁତ ବହୁତ ସହଜ। ତୁମେ ହିଁ ପୂଜ୍ୟ ଦେବୀ ଦେବତା ଥିଲ, ଏବେ ପୂଜାରୀ ହୋଇଯାଇଛ। ବାବା କେବଳ ଏତିକି କହୁଛନ୍ତି, ମୋତେ ମନେ ପକାଅ, ତେବେ ଆତ୍ମାର ଖାଦ ବାହାରିଯିବ, ତୁମର ପାପ ଭସ୍ମ ହୋଇଯିବ। ପାପ ଭସ୍ମ କରିବାର ଆଉ କୌଣସି ଉପାୟ ନାହିଁ, ଏହା ହିଁ ସଚ୍ଚା ସଚ୍ଚା ଉପାୟ। କିନ୍ତୁ ପିଲାମାନେ ଯୋଗରେ ରହୁନାହାନ୍ତି, କାରଣ ବହୁତ ଦେହ ଅଭିମାନ ଅଛି। ଯେତେବେଳେ ଦେହ ଅଭିମାନ ଦୂର ହେବ, ସେତେବେଳେ ଯୋଗରେ ରହିପାରିବ, ତେବେ ଯାଇ କର୍ମାତୀତ ଅବସ୍ଥା ହେବ। ଶେଷ ସମୟରେ କୌଣସି ଜିନିଷ ମନେ ପଡ଼ିବା ଉଚିତ ନୁହେଁ। କେହି କେହି ସନ୍ତାନମାନଙ୍କର କୌଣସି କୌଣସି ଜିନିଷରେ ଏତେ ମୋହ ଲାଗିଯାଉଛି ଯେ ସେ କଥା ନ କହିଲେ ଭଲ। ଶିବ ବାବାଙ୍କୁ କେବେ ବି ସ୍ମରଣ ହିଁ କରୁନାହାନ୍ତି। ଏଭଳି ବାବାଙ୍କୁ ତ ବିଶେଷ ଭାବରେ ମନେ ପକାଇବା ଉଚିତ। କୁହାଯାଏ ହତ୍ କାର୍ଡେ ଦିଲ୍ ୟାର୍ଡେ, ଅର୍ଥାତ୍ ହାତେ କାମ ହୃଦେ ରାମ। ଏହିଭଳି ଯୋଗଯୁକ୍ତ ହୋଇ ତ କେହି କେହି ବଡ଼ କଷ୍ଟରେ ରହିପାରୁଥିବେ। ଚାଲିଚଳନରୁ ହିଁ ଜଣାପଡ଼ିଯାଏ ଯେ ଏହାଙ୍କର ଯଜ୍ଞ ପ୍ରତି ଆଦର ନାହିଁ। ତେବେ ଏହି ଯଜ୍ଞର ବହୁତ ଧ୍ୟାନ ରଖିବା ଉଚିତ। ଯଜ୍ଞର ଧ୍ୟାନ ରଖିଲ, ଅର୍ଥାତ୍ ବାବାଙ୍କୁ ଖୁସି କରିଲ। ସବୁ କଥାରେ ଧ୍ୟାନ ରଖିବା ଉଚିତ। ଗରିବମାନଙ୍କର ପାଇ ପାଇ ଅର୍ଥାତ୍ ଗୋଟିଏ ଗୋଟିଏ ପଇସା ଏହି ଯଜ୍ଞକୁ ଆସୁଛି, ଯେଉଁଥିରେ ସେମାନେ ପଦମ୍ପତି ହେଉଛନ୍ତି। ଯେଉଁ ମାତାମାନଙ୍କ ପାଖରେ କିଛି ବି ନାହିଁ, କିନ୍ତୁ ସେମାନେ ଯଦି ଗୋଟିଏ ଟଙ୍କା, ଦୁଇ ଟଙ୍କା ବା ଆଠ ଅଣା ମଧ୍ୟ ଯଜ୍ଞରେ ଦେଉଛନ୍ତି, ତେବେ ସେମାନେ ପଦମ୍ପତି ହୋଇଯାଉଛନ୍ତି, କାରଣ ବଡ଼ ଭାବନା ପୂର୍ବକ ଖୁସି ଖୁସିରେ ଦେଇଥାନ୍ତି। ବାବା କହୁଛନ୍ତି, ମୁଁ ତ ଗରିବର ବନ୍ଧୁ, ତୁମ ପିଲାମାନଙ୍କ ପାଇଁ ହିଁ ଆସିଛି। କେହି ତ ଆଠ ଅଣା ମଧ୍ୟ ଦେଉଛନ୍ତି। କହୁଛନ୍ତି, ବାବା ଘର କାମରେ ଗୋଟିଏ ଇଟା ଲଗାଇ ଦିଅ, କେବେ କେବେ ଦୁଇ ମୁଠା ଚାଉଳ କିମ୍ବା ଗହମ ଇତ୍ୟାଦି ମଧ୍ୟ ନେଇ ଆସୁଛନ୍ତି। ସେମାନଙ୍କର ତ ବହୁତ ଜମା ହୋଇଯାଇଥାଏ। ତାଙ୍କର ଗୋଟିଏ ଗୋଟିଏ ଶସ୍ୟ କଣିକା ମଧ୍ୟ ସୁନା ମୋହର ସହିତ ସମାନ ହୋଇଯାଇଥାଏ। ଏମିତି ନୁହେଁ ଯେ ତୁମେ ଗରିବ ମାନଙ୍କୁ ଯାଇ ଦାନ କରିବ। ଗରିବମାନଙ୍କୁ ତ ଦୁନିଆର ଲୋକମାନେ ଦାନ ଦେଉଛନ୍ତି, ଏମିତି ବି ଦୁନିଆରେ ଅନେକ ଗରିବ ଅଛନ୍ତି। ଯଦି ସମସ୍ତେ ଆସି ଏଠାରେ ବସିଯିବେ, ତେବେ ମୁଣ୍ଡ ଖରାପ କରିଦେବେ। ଏମିତି ତ ବହୁତ କହୁଛନ୍ତି ଆମେ ଯଜ୍ଞରେ ସମର୍ପଣ ହେବୁ, କିନ୍ତୁ ଦେଖି ଚାହିଁ ରଖିବାକୁ ପଡ଼ିଥାଏ। ଏମିତି ନ ହେଉ ଯଜ୍ଞରେ ଆସି ବିଶୃଙ୍ଖଳା ସୃଷ୍ଟି କରିବେ। ଯଜ୍ଞରେ ତ ବହୁତ ପୁଣ୍ୟାତ୍ମା ହୋଇ ରହିବା ଉଚିତ, ବହୁତ ଧ୍ୟାନ ରଖିବା ଉଚିତ। ଯେଉଁ ଈଶ୍ୱରୀୟ ଯଜ୍ଞରୁ ଆମେ ନିଜର ଶରୀର ନିର୍ବାହ କରୁଛୁ ତାହା ପ୍ରତି ବହୁତ ସମ୍ମାନ ରହିବା ଉଚିତ। ଯଜ୍ଞର ପଇସା କାହାକୁ ଦେଇଦେବା ବହୁତ ବଡ଼ ପାପ ଅଟେ। ଏହି ପଇସା କେବଳ ସେହିମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ଯଜ୍ଞରେ ରହି କଉଡ଼ିରୁ ହୀରା ଭଳି ହେଉଛନ୍ତି, ଈଶ୍ୱରୀୟ ସେବାରେ ଲାଗିଛନ୍ତି। ବାକି ଗରିବମାନଙ୍କୁ ଦାନ ଦେବାର ପୁଣ୍ୟ ତ ଜନ୍ମ ଜନ୍ମାନ୍ତର କରି ଆସିଛ, ତଥାପି ବି ତଳକୁ ଖସି ଖସି ପାପ ଆତ୍ମା ହୋଇଯାଇଛ। ତୁମେ ପିଲାମାନେ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବା ପାଇଁ ଛୋଟ ଛୋଟ ଗାଁ ମାନଙ୍କରେ ମଧ୍ୟ ପ୍ରଦର୍ଶନୀ ଆଦି କରିଚାଲ। ଯଦି ଜଣେ ଗରିବ ବି ବୁଝିଯିବ ତେବେ ବହୁତ ଭଲ, ଏଥିରେ କୌଣସି ଖର୍ଚ୍ଚ ତ ନାହିଁ। ଲକ୍ଷ୍ମୀନାରାୟଣ ଏହି ରାଜପଦ ପାଇଥିଲେ, କଣ ଖର୍ଚ୍ଚ କରିଥିଲେ? କିଛି ବି ନୁହେଁ। ସ୍ୱର୍ଗର ରାଜତ୍ୱ ପାଇବା ପାଇଁ ଖର୍ଚ୍ଚ ତ କିଛି ବି କରିନାହାନ୍ତି। ସେମାନେ ଯୁଦ୍ଧ ପାଇଁ ଆବଶ୍ୟକ ଥିବା ଗୋଲାବାରୁଦ ପାଇଁ କେତେ ଖର୍ଚ୍ଚ କରୁଛନ୍ତି, ଏଠାରେ ତ ଖର୍ଚ୍ଚ କରିବାର କିଛି କଥା ହିଁ ନାହିଁ। ବିନା କଉଡ଼ି ଖର୍ଚ୍ଚରେ ଗୋଟିଏ ସେକେଣ୍ଡରେ ବିଶ୍ୱର ବାଦଶାହି ନିଅ। ଅଲଫ ଅର୍ଥାତ୍ ବାବାଙ୍କୁ ସ୍ମରଣ କର, ତେବେ ବି ଅର୍ଥାତ୍ ବାଦଶାହି ରୂପୀ ସମ୍ପତ୍ତି ତୁମର ହୋଇଯିବ। ବାବା କହୁଛନ୍ତି ଯେତେ ଦୂର ସମ୍ଭବ ସଚ୍ଚା ହୃଦୟରେ ସଚ୍ଚା ସାହେବ ବାବାଙ୍କୁ ସନ୍ତୁଷ୍ଟ କର, ତେବେ ସତ୍ୟଖଣ୍ଡର ମାଲିକ ହୋଇଯିବ, ଏଠାରେ ମିଛ ଚଳିବ ନାହିଁ। ଯୋଗ କରିବାକୁ ହେବ, ଏମିତି ନୁହେଁ ଯେ ମୁଁ ତ ବାବାଙ୍କର ସନ୍ତାନ। ଯୋଗ କରିବାର ବହୁତ ମେହନତ ରହିଛି, ଯଦି କୌଣସି ବିକର୍ମ କରିଲ ତେବେ ବହୁତ ଅଡୁଆରେ ପଡ଼ିଯିବ, ବୁଦ୍ଧି ବାବାଙ୍କ ସହିତ ଲାଗିବ ନାହିଁ। ବାବା ତ ଅନୁଭବୀ ଅଟନ୍ତି ନା, ବାବା ତୁମମାନଙ୍କୁ ବୁଝାଇ ଚାଲିଛନ୍ତି। କେତେକ ପିଲା ନିଜକୁ ମିଆମିଠୁ ଅର୍ଥାତ୍ ନିଜକୁ ବହୁତ ଜ୍ଞାନୀ ଭାବୁଛନ୍ତି, କିନ୍ତୁ ବାବା କହୁଛନ୍ତି ଏଥିରେ ବହୁତ ପରିଶ୍ରମ କରିବାକୁ ହେବ, କାରଣ ମାୟା ବହୁତ ବିଘ୍ନ ପକାଇଥାଏ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ 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 ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର, ଆମମାନଙ୍କୁ ଏହି ରୁଦ୍ର ଯଜ୍ଞର ବହୁତ ବହୁତ ସମ୍ମାନ ରଖିବାକୁ ହେବ। ଯଜ୍ଞର ବାତାବରଣକୁ ବହୁତ ଶୁଦ୍ଧ ଏବଂ ଶକ୍ତିଶାଳୀ କରିବାରେ ସହଯୋଗୀ ହେବାକୁ ପଡ଼ିବ। ଅତି ଆଦରର ସହିତ ଏହାର ଯତ୍ନ ନେବାକୁ ହେବ। ଦୁଇ ନମ୍ବର, ନିଜ ପାଖରେ କିଛି ବି ଲୁଚାଇ ରଖିବାର ନାହିଁ, କାରଣ ହୃଦୟ ସ୍ୱଚ୍ଛ ଥିଲେ ସବୁ ଲକ୍ଷ୍ୟ ପୂରଣ ହୋଇଥାଏ। ଏହି ଯଜ୍ଞର ଗୋଟିଏ ଗୋଟିଏ କଉଡ଼ି ବା ପଇସା ଅମୂଲ୍ୟ ଅଟେ, ସେଥିପାଇଁ ଗୋଟିଏ କଉଡ଼ି ମଧ୍ୟ ବ୍ୟର୍ଥରେ ଖର୍ଚ୍ଚ କରିବାର ନାହିଁ, ଏହାକୁ ବୃଦ୍ଧି କରିବାରେ ସହଯୋଗ ଦେବାକୁ ହେବ। ବରଦାନ, ତିନି କାଳକୁ ସମ୍ମୁଖରେ ରଖି ସବୁ କାର୍ଯ୍ୟରେ ସଫଳ ହେଉଥିବା ସଦା ବିଜୟୀ ଭବ। ଲୌକିକ ରୀତିରେ ମଧ୍ୟ ଯେଉଁମାନେ ବୁଦ୍ଧିମାନ ଅଟନ୍ତି ସେମାନେ ଆଗ ପଛ ଚିନ୍ତା କରି ପାଦ ଉଠାଇଥାନ୍ତି, ଅର୍ଥାତ୍ କାର୍ଯ୍ୟ କରିଥାନ୍ତି। ଏହିପରି ଏଠାରେ ମଧ୍ୟ ତୁମେ ପିଲାମାନେ ଯେତେବେଳେ କୌଣସି କାର୍ଯ୍ୟ କରୁଛ ସେତେବେଳେ ତିନୋଟି ଯାକ କାଳକୁ ସମ୍ମୁଖରେ ରଖି କାର୍ଯ୍ୟ କର, କେବଳ ବର୍ତ୍ତମାନକୁ ଦେଖ ନାହିଁ, ବେହଦ୍ର ବୁଦ୍ଧିକୁ ଧାରଣ କର ଏବଂ ବିଜୟୀ ପଣିଆର ନିଶ୍ଚୟର ଆଧାରରେ ବା ତ୍ରିକାଳଦର୍ଶୀ ପଣିଆର ଆଧାରରେ ପ୍ରତ୍ୟେକ କର୍ମ କର ବା ପ୍ରତ୍ୟେକ ବାଣୀ ଶୁଣାଅ, ତେବେ କୁହାଯିବ ଅଲୌକିକ ବା ଅସାଧାରଣ। ସ୍ଲୋଗାନ, ଯଦି ବିନାଶୀ ଆତ୍ମାଗୁଡ଼ିକୁ ଛାଡ଼ି ଏକମାତ୍ର ବାବାଙ୍କୁ ନିଜର ସାହାରା କରିଦେବ ତେବେ ପାରି ହୋଇଯିବ। ଅବ୍ୟକ୍ତ ଇସାରା, ନିଶ୍ଚୟର ମୂଳଦୁଆ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। କେତେକ ପିଲା ଭାବନ୍ତି ଯେ ମୁଁ ନିଜକୁ ଜାଣିଛି, ଯେ ମୁଁ ଠିକ୍ ଅଛି। ଅନ୍ୟମାନେ ମୋତେ ଜାଣିନାହାନ୍ତି ବା ଚିହ୍ନି ନାହାନ୍ତି। ଶେଷରେ ନିଶ୍ଚିତ ଜାଣିପାରିବେ ବା ଦେଖ ଆଗକୁ କ'ଣ ହେଉଛି। ଏହା ମଧ୍ୟ ଜ୍ଞାନ ସ୍ୱରୂପ ଜଗତସ୍ୱରୂପ ଆତ୍ମା ପାଇଁ ନିଜକୁ ଧୋକା ଦେବା ଭଳି ଅବହେଳ ପଣିଆର ମିଠା ନିଦ୍ରା ଅଟେ। ତେବେ ଯେଉଁ ପିଲାଙ୍କର ନିଶ୍ଚୟର ମୂଳଦୁଆ ମଜବୁତ ଅଟେ, ସେମାନେ କେବେ ବି ଲୁଚି ରହିପାରିବେ ନାହିଁ। ସେମାନେ ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ସ୍ଥିତିରେ ରହିଥାନ୍ତି। ଓମ୍ ଶାନ୍ତି।